ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 18 ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହ ଉଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ପ୍ରବାସୀ ଓଡ଼ିଆମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରବାସୀମାନେ ଦେଶ ବାହାରେ ରହିକରି ଭିଲ୍ ଓଡ଼ିଶାର ବିକାଶ ଆର୍ ଅସ୍ମିତାର ସୁରକ୍ଷା ଦିଗେ କାମ କରୁଛନ୍। ଓଡ଼ିଶାର ବିକାଶ ଲାଗି ଡବଲ ଇଞ୍ଜିନ୍ ସହିତ 3 ଇଞ୍ଜିନ୍ ଭାବେ ଏଛେନ୍ ପ୍ରବାସୀ ଇଞ୍ଜିନ୍ ଯୋଡ଼ି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଇବା ଦିନେ ଓଡ଼ିଶାନୁ କୁଏତ ଆର୍ କତାରକେ ସିଧାସଳଖ ବିମାନ ଚାଲ୍ବା ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ 18 ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ଉତ୍ସବଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇକରି ପ୍ରବାସୀମାନଙ୍କୁ ସମ୍ମାନିତ କରିଥିଲେ। କେନ୍ଦ୍ରମନ୍ତ୍ରୀମାନେ ଭିନ୍ ଭିନ୍ କ୍ଷେପେ ପ୍ରବାସୀ ଭାରତୀୟମାନଙ୍କ ସାଙ୍ଗେ ଆଲୋଚନା କରିକରି ଦେଶର ବିକାଶଧାରାତି ସାମିଲ ହେବାର୍କେ ଆହ୍ୱାନ କରିଥିଲେ। ରାଜ୍ୟ 9 ନୂଆ ରାସ୍ତାନ ଓଏସ୍ଆର୍ଟିସି ତରଫୁ 13 ବସ୍ ସେବା ମୂଲ ହୋଇଛି। ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଭାସୀ ଜରିଏ ଇ ବସ୍ ସେବା ଶୁଭାରମ୍ଭ କରିଛନ୍। ଇ ଭିତରୁ ଗୋଟେ ବସ୍ ଭୁବନେଶ୍ୱରନୁ ରାଉରକେଲାକେ ସିଧାସଳଖ ଯୁଡ଼ବା। ମକର ସଂକ୍ରାନ୍ତି ଆର୍ ଅଲଗା ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକେ ନଜରଥି ରଖିକରି ଆଇବା 12 15 ତାରିଖ ତକ 4 ଲାଗି ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବା ଇ ବାବଦେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ଆଇବା ମାସ 21 ତାରିଖ ହେବାର୍କେ ଥିବା ମେଟ୍ରିକ୍ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀମାନଙ୍କର ଭଲ ପ୍ରଦର୍ଶନ ଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ନୂଆ ରୋଡ୍ମ୍ୟାପ୍ ତୟାର କରାଯାଇଛି। ସବୁ ସେକେଣ୍ଡାରୀ ବିଦ୍ୟାଳୟମାନଙ୍କେ ସାପ୍ତାହିକ ପରୀକ୍ଷା କରାଯିବା ଆର୍ ସବୁ ବିଷୟଥି ଛାତ୍ରଛାତ୍ରୀମାନଙ୍କୁ ଏକ୍ସଟ୍ରା କ୍ଲାସ୍ ଦିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। ଇ ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଦକ୍ଷେପ ନେବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଗଲାକାଲ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ଅଭିଯାନ୍ତ୍ରିକ ମୁଖ୍ୟ ସୁବୋଧ କୁମାର ପାଲଙ୍କ ସଭାପତିତ୍ୱତି ହୋଇଥିବା ସଭାଥି କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟଙ୍କ ସହିତ ଅଲଗା ଅଧିକାରୀ ଆର୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ସଭାଥି ପ୍ରଭାରୀ ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର ହିନ୍ଦୀ ଦିବସର ଆଭିମୁଖ୍ୟ ବାବଦେ କହିଥିଲେ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 9 ଦିନେ ଆଜ୍ ମଥୁରା ନଗରୀନ ମଥୁରା ଆମ୍ରବନ୍ଥୀ ମୁନି ଋଷିଙ୍କର ଉପରେ କଂସଙ୍କର ଅତ୍ୟାଚାର, ରୁଦ୍ରଶୁକ ପ୍ରାପ୍ତି, ଶିବତାଣ୍ଡବ, କୃଷ୍ଣ ବଳରାମଙ୍କର ମଥୁରା ପ୍ରବେଶ ଦୃଶ୍ୟ ଦେଖ୍ବାର୍କେ ମିଲ୍ବା। ସେନ୍ତା ଗୋପପୂର୍ଣ୍ଣ କୃଷ୍ଣ ବଳରାମଙ୍କର ବିଦାୟ ଉତ୍ସବ, ଶ୍ରୀକୃଷ୍ଣ ବଳରାମଙ୍କୁ ନେଇକରି ଅକ୍ରୁରଙ୍କର ମଥୁରା ଗମନ ବାଗି ଦୃଶ୍ୟ ଅଭିନୟ କରାଯିବା। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁରଠାରେ ଉତ୍କର୍ଷ ଓଡ଼ିଶା 2025 କାର୍ଯ୍ୟକ୍ରମ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ବିଭୂତିଭୂଷଣ ପତି, ଷ୍ଟାର୍ଟଅପ୍ ଓଡ଼ିଶାର ସିଏଫ୍ଓ ଆର୍ ଛାତ୍ର କଲ୍ୟାଣ ଡିନ୍ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଷ୍ଟାର୍ଟଅପ୍ ଓଡ଼ିଶାର ସଫଳତା ଆର୍ ସୁଯୋଗ ବାବଦେ ସୂଚନା ଦିଆଯାଇଥିଲା। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଜିଲ୍ଲାର 68 ଗାଁକେ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଇ ବାବଦେ ଗଲାକାଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ବୈଠକଟି ବାଲ୍ୟ ବିବାହକେ ନେଇକରି ଭିନ୍ ଭିନ୍ ବିଭାଗର ଦାୟିତ୍ୱ ପରିଚାଳନା ଉପରେ ତଥ୍ୟ ଉପସ୍ଥାପିତ ହୋଇଥିଲା। ସୋନପୁର ରାମେଶ୍ୱର ଷ୍ଟାଡିୟମ୍ଠାରେ ଚାଲିଥିବା ସୁବର୍ଣ୍ଣପୁର ଲୋକ ମହୋତ୍ସବ 2025 ସହିତ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଯାପିତ ହୋଇଯାଇଛି। 5-ଦିନିଆ ଉତ୍ସବଟି ଓଡ଼ିଶା ସହିତ ରାଜସ୍ଥାନ, ଆସାମ, ମଥୁରା, ଗୁଜରାତ, ମଣିପୁରର କଳାକାରମାନେ ଲୋକନାଚ ଆର୍ ଲୋକଗୀତ ପରିବେଷଣ କରିଥିଲେ। ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପିପଲପାଲି ଗାଁ ନ ଶ୍ରୀଅନ୍ନ ଅଭିଯାନ ତରଫୁ ମଡ଼ିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। 2024-25 ଖରିଫ ବଛରେ ବ୍ଲକର 3 ମଣ୍ଡିନୁ 3700 କ୍ୱିଣ୍ଟାଲ ମଡ଼ିଆ ଘିନାଯିବା। ସଫାସୁତୁରା ମଡ଼ିଆ କ୍ୱିଣ୍ଟାଲ ପିଛା 4500 ଟଙ୍କାଥି ସରକାର ଘିନ୍ବେ ବୋଲି ଇ ଅବସରରେ ଅଧିକାରୀମାନେ କହିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଥି ଗଲାକାଲି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦେ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର 70 ପଞ୍ଚାୟତ ଆର୍ ଗୋଟେ ପୌର ପରିଷଦ ଖରିଫ ଋତୁଟି ହୋଇଥିବା ଧାନ ଫସଲର 284 ନମୁନା ଧାନ କଟାକେ ମଞ୍ଜୁର କରାଯାଇକରି ସରକାରଙ୍କ ପାଖକେ ରିପୋର୍ଟ ପଠାଯିବା ବୋଲି ନିଷ୍ପତ୍ତି ହୋଇଛି। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନ ଆଜି 2 ମ୍ୟାଚ୍ ହେବା। ପହଲା ମ୍ୟାଚ୍ ସଞ୍ଜବେଳେ 6 ସୁରମା ହକି କ୍ଲବ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ହେବା। ସେନ୍ତା 2 ମ୍ୟାଚ୍ ରାତିର 8:15 ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ୟୁପି ରୁଦ୍ରାସ ଭିତରେ ହେବା। ଗଲାକାଲ ତାମିଲନାଡୁ ଡ୍ରାଗନ୍ସ ରାଚୀ ରାହା ବେଙ୍ଗଲ ଟାଇଗର୍ସକେ 2-1 ଗୋଲ୍ଥି ହରାଇଛି। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ଶୀତ କମ୍ବା ଆର୍ ଆଇବା 3 ତକ ପାଗ ଶୁଖା ରହିବା। ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ ଆର୍ କନ୍ଧମାଳ ଜିଲ୍ଲାନ ଆଇବା 24 ଭିତରେ ବହଲିଆ କୁହୁଡ଼ି ଦେଖାଯିବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।